ଆକାଶବାଣୀ ସମ୍ବଲପୁର ଆଞ୍ଚଲିକ ଖବର ପଢୁଛନ୍ ଶମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ଅନୁଗୁଳ ପାଲହଡ଼ା ନିର୍ବାଚନ ମଣ୍ଡଳୀ ଲାଗି 170 କୋଟି ନୁ ଅତକା ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ ରାଜ୍ୟପାଳ। ରାଜ୍ୟ ଶିକ୍ଷା ବଚନରୁ ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତା ଜରିଆ ପାଠ ପଢ଼ାଯିବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଓଡ଼ିଆ ଭାଷାତି ସରକାରୀ କାମକାଜ କରିବାର ଉପରେ ଜୋର ଦେଲେ ସଂସ୍କୃତି ମନ୍ତ୍ରୀ। ରାଜ୍ୟ ସୁରୁଖୁରୁଥି ଚାଲିଛେ ଧାନଘିନା ପ୍ରକ୍ରିୟା। ଟୋକନ ସମିଆ ସରିଥିଲେ 15 ଦିନ ବଢ଼ାବାରକେ ହେଇଛେ ନିଷ୍ପତ୍ତି। ଆଉର୍ କଟକନ 74ତମ ରାଜ୍ୟ ପୁଲିସ ଆଥଲେଟିକ୍ ଚାମ୍ପିୟନସିପ୍ 2026 ହେଇଛେ ମୂଲ। ଏଥର ପୁରା ଖବର। ରାଜ୍ୟ ସରକାର ଆଇବା ଏପ୍ରିଲ ମାସ 1-8 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କ ଲାଗି ନୂଆ ପଢ଼ା ବହି ଲାଗୁ କରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଅନୁଗୁଳ ପବିତ୍ର ନଗରନ ପ୍ରଜାବନ୍ଧୁ ଆଉ ଓଡ଼ିଶାର ଆଗର ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କର ଜୟନ୍ତୀ କାର୍ଯ୍ୟକ୍ରମଥି ଯୋଗ ଦେଇକରି ଶ୍ରୀ ପ୍ରଧାନ କହିଛନ୍, ଓଡ଼ିଶାକେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରଥି 1 ନମ୍ବର ରାଜ୍ୟ କରବାରକେ ସରକାର ପ୍ରତିଶ୍ରତିବଦ୍ଧ। ରାଜ୍ୟର ଛୁଆମାନଙ୍କୁ ଚଳିତି ଶିକ୍ଷା ବଚନରୁ କୃତ୍ରିମ ବୁଦ୍ଧିମତା ଜରିଏ ପାଠ ପଢ଼ାଯିବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍।
ଓଡ଼ିଆ ପିଲାମାନଙ୍କୁ ଆତ୍ମସ୍ୱାଭିମାନୀ ହେବା ପାଇଁ ଆମର ରାଜ୍ୟ ସରକାର ନୂଆ ପାଠ୍ୟପୁସ୍ତକ ଲାଗୁ କରିଛନ୍ତି। ସେ ପାଠ୍ୟପୁସ୍ତକର ଲାଭାର୍ଥୀ ଓଡ଼ିଶାରେ ପାଖାପାଖି 40 ଲକ୍ଷ ପିଲା ହେବେ, ଆମ ଅଞ୍ଚଳରେ ବି ହେବ। 40 ଲକ୍ଷ ପିଲାମାନଙ୍କୁ ପାଠ ପଢ଼େଇବେ 167,000 ଶିକ୍ଷକ। ଓଡ଼ିଶାର ପିଲାମାନଙ୍କୁ ଏଆଇ ମାଧ୍ୟମରେ ପଢ଼େଇବାର ଯୋଜନା ଆରମ୍ଭ କରାଯିବ, ଏହି ଶିକ୍ଷା ବର୍ଷରୁ ତାକୁ ଆରମ୍ଭ କରାଯିବ।
ଏ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ସ୍ୱର୍ଗତ ପ୍ରଧାନଙ୍କର ଗୋଟିଏ ପ୍ରତିମୂର୍ତ୍ତି ଆଉ ସ୍ମୃତିପୀଠର ଉନ୍ମୋଚନ କରିକିରି କହିଛନ୍, ଏ ପ୍ରତିମୂର୍ତ୍ତି ଆଉ ସ୍ମୃତିପୀଠ ଆଇବା ପିଢ଼ି ଲାଗି ତ୍ୟାଗ ଆଉ ସେବାର ଉଦାହରଣ ହୋଇକରି ରହିବା। ଇତାର ସହିତ ରାଜ୍ୟପାଳ ପାଲହଡ଼ା ନିର୍ବାଚନ ମଣ୍ଡଳୀର ଉନ୍ନତିକରଣ ଲାଗି 170 କୋଟିନୁ ଅତକା ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିଛନ୍। ଖମାରଠାନେ ପାଖାପାଖି 11 କୋଟି ଟଙ୍କାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭବନ ଆଉ ପବିତ୍ରନଗର ଆଉ ବିରୁଠାନେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଉଦ୍ଘାଟନ କରିଛନ୍। ତାରୁତ୍ରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଣିହା ନଥିବାର ପିଏମ୍ ଶ୍ରୀ ପବିତ୍ରମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ଲାଟିନମ୍ ଜୁବ୍ଲି ସମାରୋହଟି ଯୋଗ ଦେଇଥିଲେ। ଆଇବା ବଚନରୁ କଣିହାନ ନୂଆ ଯୁକ୍ତ 2 ବିଜ୍ଞାନ କଲେଜ ସ୍ଥାପନ ହେବାର ସହିତ ଛାତ୍ରୀ ନିବାସ ତିଆରି କରାଯିବା ବୋଲି ଶ୍ରୀ ପ୍ରଧାନ କହିଛନ୍। ମୁଖ୍ୟମନ୍ତ୍ରୀଙ୍କର ଭୁବନେଶ୍ୱର ଜନ ଅଭିଯୋଗ ଶୁଣାଣି ଶିବିର ଆଇବାକାଲି ଜନ ଅଭିଯୋଗ ଶୁଣାଣି ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥିତ ରହିକରି ଲୋକର ଅଭିଯୋଗମାନଙ୍କର ଶୁଣାଣି କରିବେ। ଧାରିତ ସମୟଥି ଅଭିଯୋଗକାରୀମାନେ ପଞ୍ଜିକୃତ ପ୍ରାପ୍ତି ସ୍ୱୀକାରପତ୍ର ବ୍ୟକ୍ତିଗତ ପରିଚୟ ପତ୍ର ସାଙ୍ଗେ ଉପସ୍ଥିତ ରହିବାରକେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଭାଷା ବଞ୍ଚିଲେ ସଂସ୍କୃତି ଆଉ ସଭ୍ୟତା ବଞ୍ଚିକରି ରହିବା ବୋଲି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଭୁବନେଶ୍ୱରଠାରେ ସରକାରୀ କାମକାଜଟି ଓଡ଼ିଆ ଭାଷାର ବ୍ୟବହାର ବାବଦ ତାଲିମ ଶିବିରଟି ଯୋଗ ଦେଇକରି ଶ୍ରୀ ସୁରଜ କହିଛନ୍, ମାତୃଭାଷା ସହଜଥି ବୁଝିହେବାର ବାଗିର ଆଉ ସୃଜନଶୀଳତାରଥି ଭରପୁରାଏ। ଭାଷାର ସୁରକ୍ଷା ଲାଗି ସାରା ଓଡ଼ିଆ ଜାତିକେ ଚେରେଷ୍ଟା କରବାର ଜରୁରୀ ଆଏ। ଭାଷା ଆଧାରଥି ଗଢ଼ା ହେଇଥିବା ରାଜ୍ୟ ଭିତରୁ ଓଡ଼ିଶା ପହେଲା। ରାଜ୍ୟର ଗୌରବଶାଳୀ ଐତିହ୍ୟ ପରମ୍ପରା ଆଉ ସଂସ୍କୃତିକେ ବଞ୍ଚାବାର ଦାୟିତ୍ୱ ଆଇବା ପିଢ଼ି ଉପରେ ରହିଛେ। ସବୁ ସରକାରୀ କାମକାଜଟି ଓଡ଼ିଆ ଭାଷାର ବ୍ୟବହାର କରାଗଲେ ଭାଷା ସୁରକ୍ଷିତ ରହିବାର ସହିତ 2036 ତକ ସମୃଦ୍ଧ ଓଡ଼ିଶାର ପରିକଳ୍ପନା ସମ୍ଭବ ହୋଇପାରବା। ଏ ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ ସରକାରୀ ଅଧିକାରୀମାନଙ୍କୁ ଓଡ଼ିଆ ଭାଷାତି କାମ କରିବା ଲାଗି ପରାମର୍ଶ ଦେଇଛନ୍।
ଗୋଟେ ଭାଷା ଜନଜୀବନରେ ବ୍ୟବହାର ନ ହୁଏ ତେବେ ସେ ଭାଷା ବଞ୍ଚିକି ରହିବା କଷ୍ଟକର। ଆମେ ଭିଜନ 2036 ପ୍ରସ୍ତୁତ କରୁଛନ୍ତି ନା, ଆମ ରାଜ୍ୟକୁ 100 ବର୍ଷ ପୁରାଣ ହେଉଛି ଆମ ରାଜ୍ୟର ଗଠନରେ, ଏବଂ ଭାଷା ଆଧାରରେ ଗଠନ ହେବା ଭାରତ ବର୍ଷର ପ୍ରଥମ ରାଜ୍ୟ ଥିଲା ଓଡ଼ିଶା। ଯଦି ଭାଷାଟା ସେ ସମୟରେ ବଞ୍ଚିକି ନଥାନ୍ତା, ଆମେ ଆଜିର ଦିନରେ ଭୂମି ପାଇନଥାନ୍ତେ କି ନିଜକୁ ଗର୍ବରେ ଓଡ଼ିଆ ବୋଲି କହିନଥାନ୍ତେ।
ଆୟକର ଆଇନ 2025 ଥି ପ୍ରସ୍ତାବିତ ନିୟମାବଳୀ ଆଉ ଇ ବାବଦ ଫର୍ମ ମାନଙ୍କର ବାବଦେ ଜନସାଧାରଣଙ୍କନୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ମତାମତ ମାଗିଛେ। ପ୍ରସ୍ତାବିତ ନିୟମାବଳୀ ଆଉ ଫର୍ମ ମାନଙ୍କର ବାବଦେ ସବିଶେଷ ତଥ୍ୟ ଆୟକର ବିଭାଗର ୱେବସାଇଟ୍ incometaxindia.gov.in ଥି ମିଳୁଛି। ମତାମତ ଉପରେ ବିଚାର କଲା ଉତ୍ତରୁ ଅର୍ଥ ମନ୍ତ୍ରଣାଳୟ ତରଫରୁ ସଂଶୋଧିତ ନିୟମାବଳୀ ବାହାରବା। ଗଲା ବଛର ଅଗଷ୍ଟ ମାସେ ଆୟକର ଆଇନ 2025 ରାଷ୍ଟ୍ରପତିଙ୍କର ଅନୁମୋଦନ ପାଇଛେ। ଆଇବା ଏପ୍ରିଲ 1 ତାରିଖ ନୁ ଇଟା କାର୍ଯ୍ୟକାରୀ ହେବା। ଅନୁସୂଚିତ ଜାତି ଆଉ ଜନଜାତି ଗବେଷଣା ଆଉ ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫୁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରନ ଗଲାକାଲ ଆଦିବାସୀ କଳା ଆଉ କଳାବସ୍ତୁକେ ନେଇକରି 15 ଦିନିଆ ଲାଇଭ୍ ପ୍ରଦର୍ଶନ କାର୍ଯ୍ୟକ୍ରମ ମୂଲ ହେଇଛେ। ଆଇବା 21 ତାରିଖ ତକ୍ ହେବାର୍କେ ଥିବାର କାର୍ଯ୍ୟକ୍ରମଟି ପାରମ୍ପରିକ ଆଦିବାସୀ କଳାକେ ତହକ ଦେବାର ସଂରକ୍ଷଣ ଆଉ ପ୍ରଦର୍ଶନ କରାଯିବା। ଇ କାର୍ଯ୍ୟକ୍ରମଟି ଭାଗ ନେବାର ଲାଗି ଇଟତୋଲ ଚିତ୍ରକଳା, ସୌରା ଚିତ୍ରକଳା ଆଉ ବାଉଁଶ ହସ୍ତଶିଳ୍ପଥି ବିଶେଷଜ୍ଞ କାରିଗରମାନଙ୍କୁ ଭିନ୍ ଭିନ୍ ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ITDA ତରଫୁ ପ୍ରାୟୋଜିତ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ ଧାନଘିନା ପ୍ରକ୍ରିୟା ଠିକ୍ ଚାଲିଛେ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ମିଲରମାନଙ୍କର ପାଖେ ଜାଗା ଅଭାବ ଥିବାରୁ କେତେଟା ଇଲାକାନ ଧାନଘିନା ପ୍ରକ୍ରିୟା ସାମାନ୍ୟ ଧିମେଇ ଯାଉଥିଲେ ବିଲ୍ ପଛେ ଧାନକେ ମିଲ୍ମାନଙ୍କୁ ସ୍ଥାନାନ୍ତର କରାଯାଉଛେ ବୋଲି ସେ କହିଛନ୍। ଟୋକନ ସମିଆ ସରିଯାଉଥିବାର କ୍ଷେତ୍ରଟି 15 ଦିନ ତକ ଇତାକେ ବଢ଼ାବାରକେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛେ। ଇ ବଛର ଗୋଚର ଜମିଥି ଚାଷ ହେବାର ସହିତ ଭଲ ଫସଲ ହୋଇଛି ବୋଲି ମନ୍ତ୍ରୀ କହିଛନ୍। ସିଆଡ଼େ ଆନ୍ଦୋଳନଥି ସମ୍ପୃକ୍ତ ଲୋକମାନେ ଚାଷୀ ନୁହନ୍ ବୋଲି ସେ ସ୍ପଷ୍ଟ କରିଛନ୍। ସରକାରଙ୍କୁ ବଦନାମ କରିବା ଲାଗି ଏନ୍ତା ଆନ୍ଦୋଳନ କରାଯାଉଥିବାର ସେ କହିଛନ୍। ସିଆଡ଼େ ଗଲା ବଛର 500 କ୍ୱିଣ୍ଟାଲ ତକ ଧାନ ବିକ୍ରି କରିଥିବାର ବଡ଼ ଚାଷୀ ଧାରିଜ ପରିମାଣ ନିଷ୍ପତ୍ତି ହୋଇଥିବାରୁ ଅସୁବିଧାଥି ପଡ଼ୁଥିଲେ। ଆଇବା ବଛର ଏଥିଲାଗି ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାପୀଠନ ଚାଲିଥିବାର ଜାତୀୟ ଶିକ୍ଷାନୀତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗଲାକାଲି ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ 5 ପଦୀ ପଦ୍ଧତି, ନୂଆ ପାଠ୍ୟକ୍ରମ, ଯୋଗ ଶିକ୍ଷା, କଳା ଶିକ୍ଷା, ବୃତ୍ତିଗତ ଶିକ୍ଷା ବାବଦେ ତାଲିମ ଦିଆଯାଇଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଉ ସମାଜସେବୀ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ତାଙ୍କର ଆଦର୍ଶ ଚିନ୍ତାଧାରା ରାଜ୍ୟକେ ଗୋଟେ ସମୃଦ୍ଧ ଆଉ ସଚେତନ ସମାଜ ଗଢ଼ବାର ଦିଗେ ସବୁବେଳେ ରାହା ଦେଖାବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ସାହିତ୍ୟ ଆଉ ସମାଜ ସଂସ୍କାରଥି କୁନ୍ତଳା କୁମାରୀ ସାବତଙ୍କର ଅବଦାନର ତୁଳନା ନାଇଁନ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ବୌଦ୍ଧ ଜିଲ୍ଲା ମୁଣ୍ଡାପଡ଼ିଆଠାରେ ଶ୍ରୀ ଅନ୍ନ ଅଭିଯାନ ଆଦର୍ଶ କୃଷି ଉତ୍ପାଦକ ପ୍ରଡ୍ୟୁସର କମ୍ପାନୀର ମିଳିତ ସହଯୋଗଥି ମଣ୍ଡି ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଶ୍ରୀ ଅନ୍ନ ଅଭିଯାନ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କାର୍ଜୀ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାର ଚାଲିଥିବାର ଖଡ଼ିଆଲ ମହୋତ୍ସବ 2026 ପାଳନ ଅବସରରେ ସ୍ୱଚ୍ଛତା ଅଭିଯାନ ହୋଇଯାଇଛି। ଖଡ଼ିଆଲ ଏନ୍ଏସି ସଫେଇ କର୍ମୀ ଆଉ ମହୋତ୍ସବ ପାଳନ କମିଟି ତରଫୁ ମହୋତ୍ସବ ପଡ଼ିଆ ଆଉ ସାଂସ୍କୃତିକ ମଚାନର ସଫେଇ କରାଯାଇଛି। ଏ ସଫେଇ କାମଟି ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ ଆଉ ଅଲଗା ଅଧିକାରୀମାନେ ଯୋଗ ଦେଇକରି ସଫେଇ କରିଥିଲେ। କଟକ ରିଜର୍ଭ ପୁଲିସ ପଡ଼ିଆଠାରେ ଆଜିଠାରୁ 74ତମ ରାଜ୍ୟ ପୁଲିସ ଆଥଲେଟିକ୍ ଚମ୍ପିଅନସିପ୍ 2026 ମୂଲ ହୋଇଛି। ଉଦ୍ଘାଟନୀ ସମାରୋହଟି କ୍ରାଇମବ୍ରାଞ୍ଚ ଡିଜିପି ବିନୟ ତୋଷ ମିଶ୍ର ଯୋଗ ଦେଇକରି ଏନ୍ତା ପ୍ରତିଯୋଗିତା ଓଡ଼ିଶା ପୁଲିସର ଶୃଙ୍ଖଳା ସଂଯମତା ଆଉ ସହନଶୀଳତାର ପ୍ରତୀକ ବୋଲି କହିଛନ୍। ବହୁତରେ ଜାତୀୟ ଅନ୍ତର୍ଜାତୀୟ ପୁଲିସ କ୍ରୀଡ଼ା ପ୍ରତିଯୋଗିତାଥି ରାଜ୍ୟର ପୁଲିସ କର୍ମଚାରୀ ଭଲ ପ୍ରଦର୍ଶନ କରିକିରି ରାଜ୍ୟ ଲାଗି ଗୌରବ ଆଣିଛନ୍ ବୋଲି ସେ କହିଛନ୍। ପ୍ରତିଯୋଗିତାଥି 36ଟା ପୁଲିସ ଦଳର 502 ଜଣ ଖେଳାଳି ଭାଗ ନେଇଛନ୍। ଭିନ୍ ଭିନ୍ ବର୍ଗଥି 427 ଜଣ ପୁରୁଷ ଆଉ 75 ପ୍ରତିଯୋଗୀ ଇଥି ସାମିଲ ଅଛନ୍। ଆଇବା 10 ତାରିଖ ତକ୍ ଏହି ପ୍ରତିଯୋଗିତା ହେବା। ଗାଁ ଇଲାକାର ପ୍ରତିଭାବାନ ଫୁଟବଲ ଖେଳାଳିମାନଙ୍କୁ ସୁଯୋଗ ଦେବା ଲାଗି ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀନ ବିଧାୟକ କପ୍ ଟୁର୍ଣ୍ଣାମେଣ୍ଟ କୁସଙ୍ଗ ଉଚ୍ଚ ବିଦ୍ୟାଳୟ ଖେଲ ପଡ଼ିଆନ ଉଦ୍ଘାଟିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟକେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଉଦ୍ଘାଟନ କରିଛନ୍। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ର ପଶ୍ଚିମ ଓଡ଼ିଶା ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ 2026ର 2 ନମ୍ବର ଦିନେ ଆଜି ଝାରସୁଗୁଡ଼ା ଦଲ 2-1 ଗୋଲ୍ଥି ସମ୍ବଲପୁର ଦଲକେ ହରାଇଛି। ଆଇବାକାଲି ବଲାଙ୍ଗୀର ଆଉ ଦେବଗଡ଼ ଭିତରେ ମ୍ୟାଚ୍ ଖେଳାଯିବା। ବୌଦ୍ଧ ଜିଲ୍ଲା ସରସରା ହାଇସ୍କୁଲ ପଡ଼ିଆନ ବାବା ବୈଦ୍ୟନାଥ ଯୁବକ ସଂଘ ତରଫୁ ଚାଲିଥିବା ବାବା କପ୍ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚ୍ ଭୁବନେଶ୍ୱର ଆଉ ସ୍ପୋର୍ଟସ୍ ହଷ୍ଟେଲ ଫୁଲବାଣୀ ଭିତରେ ଖେଳାଯାଇଥିଲା। ଏଥି ଟାଇବ୍ରେକର୍ଥି ଭୁବନେଶ୍ୱର ଦଲ 6-5 ଗୋଲ୍ଥି ଜିତିଥିଲା। ଆଇବାକାଲି ଫାଇନାଲ ମ୍ୟାଚ୍ ଭଞ୍ଜନଗର ଆଉ ଭୁବନେଶ୍ୱର ଭିତରେ ଖେଳାଯିବା। ପାଣିପାଗ ରାଜ୍ୟ ଦିନର ତାପମାତ୍ରା କମ୍ବାର ସହିତ ଶୀତର ପ୍ରଭାବ ଦେଖିବାରକେ ମିଳୁଛି। ଗଲାକାଲି ଜି ଉଦୟଗିରିନ ସବୁନୁ କମ୍ ତାପମାତ୍ରା 5.6 ଡିଗ୍ରୀ ସେଲସିୟସ ଥିବାର ବେଳେ ରାଉରକେଲାନ 6.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଆଇବା 2 ଦିନ ଭିତରେ ପାଣିପାଗଟି କେନ୍ସି ପରିବର୍ତ୍ତନ ନାଇଁ ହୁଏ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଶେଷ ମୁଖିଆ ଖବର ଫେରଘାଏ ଅନୁଗୁଳ ପାଲହଡ଼ା ନିର୍ବାଚନ ମଣ୍ଡଳୀ ଲାଗି 170 କୋଟିରୁ ଅଧିକା ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ ରାଜ୍ୟପାଳ। ରାଇଜେ ଏହି ଶିକ୍ଷା ବଚନରୁ ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତା ଜରିଏ ପାଠ ପଢ଼ାଯିବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଓଡ଼ିଆ ଭାଷାଥି ସରକାରୀ କାମକାଜ ଉପରେ ଜୋର ଦେଲେ ସଂସ୍କୃତି ମନ୍ତ୍ରୀ। आउर राज्य सुरुखुरुती चलीचे धानगिना प्रक्रिया टोकन समय सरी 15 दिन बढ़ावार के हेजे निष्पत्ति आज आंचलिक खबर न शेष जुहार।